हरे कृष्णा हरे कृष्णा 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 हरे 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 राम 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 हरे हरे ओम नमो भगवते वासुदेवाय ओम नमो भगवते वासुदेवाय
ओम नमो भगवते वासुदेवाय
ओम नमो भगवते वासुदेवाय
ओम नमो भगवते वासुदेवाय
ओम नमो भगवते
ଅଷ୍ଟମ ଦିନ ସପ୍ତମ ଦିନ ଆସନ୍ତାକାଲି ହେଉଛି ଗୁରୁବାର ଅଷ୍ଟମ ଦିନ ଏବଂ ନବମ ଦିନ ଆମର ବହୁଳଯାତ୍ରା ଶୁକ୍ରବାର ତେଣୁ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଆମର ଏହି କାର୍ଯ୍ୟକ୍ରମ ରହିଛି ପ୍ରବଚନ କାର୍ଯ୍ୟକ୍ରମ ଚୈତନ୍ୟ ମହାପ୍ରଭୁଙ୍କ ବିଷୟରେ ଆପଣମାନେ କିଛି ସମସ୍ତ ସମୟ କରିଥିଲେ ତେଣୁ ଆଜିର ଆମର ଯେଉଁ ଟପିକ୍ ରହିଛି ଶ୍ରୀକ୍ଷେତ୍ରରେ ଚୈତନ୍ୟ ମହାପ୍ରଭୁ ଏବଂ ବିଶେଷ ଭାବରେ ରଥଯାତ୍ରାରେ ନର୍ତ୍ତନ ଭଗବାନ ମହାପ୍ରଭୁଙ୍କର ଚୈତନ୍ୟ ମହାପ୍ରଭୁଙ୍କର କିଭଳି ରଥ ଆଗରେ ସେ ନୃତ୍ୟ କରିଥିଲେ ସେ ବିଷୟରେ ଆମେ ଆଜିର ପ୍ରବଚନ ରଖିବା। ତେଣୁ ଚୈତନ୍ୟ ମହାପ୍ରଭୁ ଯେମିତି ଆମର ପ୍ରଭୁ କହିଲେ ଜଗନ୍ନାଥଙ୍କୁ କହିଲେ ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ। ଆସନ୍ତାକାଲି ମଧ୍ୟ ଶୁଣିବା ପ୍ରଭୁ ହେଉଛି ଯେ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ। ଯେ ଆମେ କୃଷ୍ଣ ବିଷୟରେ ଆମେ ଜାଣିଛେ ଏବେ ଅଳ୍ପ ବହୁତ ସମସ୍ତେ ଜାଣିଥିବେ ଭଗବାନ କୃଷ୍ଣଙ୍କ ଲୀଳା 5000 ବର୍ଷ ତଳେ ଭଗବାନ ଦିଲ୍ଲୀ ମଥୁରାରେ ଭଗବାନ ହୋଇଥିଲେ। ଜନ୍ମାଷ୍ଟମୀ ତିଥି ତାଙ୍କ ପାଳନ କରାଯାଉଛି। କେମିତି ମଥୁରାରୁ ସେ ବୃନ୍ଦାବନ ଆସିଥିଲେ, ବୃନ୍ଦାବନରୁ ପୁଣି ମଥୁରା ଫେରିଥିଲେ, ମଥୁରାରୁ ସେ ପୁଣି ଦ୍ୱାରକା ଯାଇଥିଲେ। ଏଭଳି ଭାବରେ ଭଗବାନ କୃଷ୍ଣଙ୍କର ଅନେକ ଲୀଳା ପ୍ରାୟ ସମସ୍ତେ ଜାଣୁ। କିନ୍ତୁ ଜଗନ୍ନାଥ ମହାପ୍ରଭୁ ବିଷୟରେ ଏତେ ସ୍ପଷ୍ଟ ପ୍ରାୟ ଲୋକମାନେ ଜାଣିନାହାନ୍ତି। ତେଣୁ ଜଗନ୍ନାଥ ମହାପ୍ରଭୁ ଜଗନ୍ନାଥ ସ୍ୱୟଂ ଜଗନ୍ନାଥ ଜଗତର ନାଥ ସେ ପ୍ରକୃତରେ କିଏ, ତାଙ୍କର କେଉଁ ଲୀଳା ସବୁ କ'ଣ କ'ଣ ସବୁ ରହିଛି, ଏସବୁ ଜଗନ୍ନାଥ ଆଜିର ଯେଉଁ ଆମର ଏଇ ରଥଯାତ୍ରା ମହିଳାଯାତ୍ରା କାର୍ଯ୍ୟକ୍ରମରେ ଆମେ ଏଇ ଜଗନ୍ନାଥଙ୍କ ତତ୍ତ୍ୱ ଜାଣିବା ପାଇଁ ଆମେ ସୁଯୋଗ ପାଉଛେ। ତେଣୁ ଆମର ଶ୍ରୀଷ୍ମ ଗୌରବନ୍ଧ ସେମାନେ ଥିଲାବେଳେ ସେ ତାଙ୍କର ଏଇ ଜଗନ୍ନାଥଙ୍କ ତତ୍ତ୍ୱ ସେ ଆଲୋଚନା କରୁଥିଲେ। ସାଧୁ ମହାରାଜ ମହନ୍ତ ସେମାନେ ଏଇ ତତ୍ତ୍ୱ ଭଗବତ ଗୀତାରେ ଭଗବାନ କହିଛନ୍ତି, ମନୁଷ୍ୟାଣ ସହସ୍ରେଷୁ କଶ୍ଚିତ ଚତୁଃସୂତ୍ରେ ଯତଦାମ ସିଦ୍ଧାନାମ କଶ୍ଚିତ ମାମ ବ୍ୟତୀତ ତତ୍ତ୍ୱ। ହଜାର ହଜାର ଲୋକଙ୍କ ଭିତରେ ଖୁବ କମ୍ ଲୋକ ସିଦ୍ଧି ମାନେ ସିଦ୍ଧି ଲାଭ କରିବାକୁ ଚେଷ୍ଟା କରନ୍ତି। ଏବଂ ଏହିଭଳି ଭାବରେ ଯେଉଁମାନେ ସିଦ୍ଧି ଲାଭ କରିଛନ୍ତି ବା ସିଦ୍ଧି ଲାଭ କରିବାକୁ ଚେଷ୍ଟା କରୁଛନ୍ତି ତାଙ୍କ ଭିତରେ ଖୁବ ପରିଚିତ ଲୋକ ଭଗବାନ ତତ୍ତ୍ୱରେ ଜାଣନ୍ତି। ତେଣୁ ଯେଉଁମାନେ ତତ୍ତ୍ୱୀ ମହାଜନ ସାଧୁ ମହାଜନ ସେମାନେ ସବୁ ଏଇ ଜଗନ୍ନାଥଙ୍କ ତତ୍ତ୍ୱ ସବୁ ଆଲୋଚନା କରିଛନ୍ତି। ତା 96ରୁ ଆଜି 2012 ହେଲା, ଏ ବର୍ଷ 2012 16 ବର୍ଷ ଭିତରେ ଅନେକ ଭକ୍ତଙ୍କୁ ମହାପ୍ରଭୁ ମହାରାଜ ଚାଲିଗଲା ପରେ ଅନେକ ଭକ୍ତଙ୍କୁ ସୁଯୋଗ ମିଳିଛି ଭଗବାନଙ୍କର ଜଗନ୍ନାଥ ମହାପ୍ରଭୁଙ୍କ ବିଷୟରେ ଆଲୋଚନା କରିବା ପାଇଁ। ତେଣୁ ଆଜି ମଧ୍ୟ ଆମକୁ ସୁଯୋଗ ମିଳିଛି, ସେଥିପାଇଁ ମୋତେ ମୁଁ ମୋର ଧନ୍ୟବାଦ ଅର୍ପଣ କରୁଛି। ଏ ଜଗନ୍ନାଥଙ୍କ ତତ୍ତ୍ୱ ରହିଛି, ଏ ଜଗନ୍ନାଥଙ୍କ ତତ୍ତ୍ୱ ଆମେ ଚୈତନ୍ୟ ମହାପ୍ରଭୁଙ୍କ ମାଧ୍ୟମରେ ହିଁ ଆମେ ଜାଣିପାରିବା। ଚୈତନ୍ୟ ମହାପ୍ରଭୁ ଆସିବା ପୂର୍ବରୁ ଜଗନ୍ନାଥଙ୍କ ତତ୍ତ୍ୱ ଏତେ ପୂର୍ଣ୍ଣ ଭାବରେ ଜଣାନଥିଲା। ମୋର କହିଯାଇଛି ଚୈତନ୍ୟ ମହାପ୍ରଭୁ ତାଙ୍କର ଚୈତନ୍ୟ ଜୀବନ ଜୀବନରେ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚକ୍ରାନ୍ତରେ ଯେ ଅନାପିତ ଚରିଞ୍ଚିଲା କର୍ମୟା କଳୁ ସମର୍ପାଇଛି ମନ୍ନତ ଉଜ୍ଜଳ ସାମ ସୁଧମ ଶିବ ହରିପୁର ସୁନ୍ଦର ଦୁଇ କଦମ୍ବ ସଂସ୍କୃତ ସଦା ହୃଦୟ କଣ୍ଡରେ ସଚିନାନ୍ଦନ। ଆମର ଚୈତନ୍ୟ ଚତୁର୍ଥାନ୍ତ, ଚୈତନ୍ୟ ଭାଗବତ, ଚୈତନ୍ୟ ମଙ୍ଗଳ ଏସବୁ ଆମେ ଚୈତନ୍ୟ ମହାପ୍ରଭୁଙ୍କ ଜୀବନ ବିଷୟରେ ଜାଣିବାକୁ ପାଇବା। ଚୈତନ୍ୟ ଚତୁର୍ଥାନ୍ତ କୃଷ୍ଣଦାସ କଲ୍ୟାଣ ଗୋସ୍ୱାମୀ 14ଟି ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି, ତାଦେହରୁ 6ଟି ଶ୍ଲୋକରେ ଚୈତନ୍ୟ ମହାପ୍ରଭୁଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ସେଇ 6ଟି ଶ୍ଳୋକରୁ ଇଏ ଗୋଟିଏ ଶ୍ଳୋକ ରହିଛି, ଯେଉଁ ଶ୍ଳୋକରେ କି କୃଷ୍ଣଦାସ କଲ୍ୟାଣ ଗୋସ୍ୱାମୀ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି ଯେ ଅନାତ୍ମିତ ଚରିଞ୍ଚିରା କରୁଣୟା ମଧ୍ୟ ବଳ ଯେଉଁ ସମର୍ପାଇଛି ମୁଁ ଉନ୍ନତ ଉଜ୍ଜଳ ପ୍ରସାଦ ସ୍ୱଭକ୍ତି ସିଅନ୍ତ ଉନ୍ନତ ଉଜ୍ଜଳ ରସ ଯେଉଁ ଭକ୍ତି ଯେଉଁ ପ୍ରେମ ଯାହାକି ପ୍ରଦାନ କରାଯାଇନଥିଲା ଅନାର୍ପିତ ଅର୍ପିତ ହେଇନଥିଲା ଚରିଞ୍ଚିରା ବହୁତ କାଳରେ ଅର୍ପଣ କରାଯାଇନଥିଲା ତାହାକୁ ସମର୍ପାଇଛି ମୁଁ ଉନ୍ନତ ଉଜ୍ଜଳ ପ୍ରସାଦ ସ୍ୱଭକ୍ତି ସିଅନ୍ତ ସେଇ ଭଗବାନଙ୍କର ଭକ୍ତି ଯେଉଁ ପ୍ରେମ ଭକ୍ତି ତାକୁ ପ୍ରଦାନ କରିବା ପାଇଁ ମହାପ୍ରଭୁ କଳିଯୁଗରେ ଆମକୁ କରୁଣା କରିବା ପାଇଁ ଆସିଛନ୍ତି, ସେ ପ୍ରଦାନ କରିବା ପାଇଁ ଆସିଛନ୍ତି। ଏହା ପ୍ରଦାନ କରାଯାଇନଥିଲା ଅନାର୍ପିତ ଚରିଞ୍ଚିରା କରୁଣା ଅବତୀର୍ଣ୍ଣ କରୁ କଳିଯୁଗରେ ମହାପ୍ରଭୁ କରୁଣାର ସହିତ କରୁଣାର ସହିତ ଅବତୀର୍ଣ୍ଣ ହେଇକି ସେଟା ତାକୁ ପ୍ରଦାନ କରିବା ପାଇଁ ଆସିଛନ୍ତି। ସମର୍ପାଇଛୁ ଆମକୁ ସମର୍ପଣ କରି ଆମକୁ ଦେବା ପାଇଁ ସେ ଆସିଛନ୍ତି। ଉନ୍ନତ ଉଜ୍ଜଳ ସାତ ସୁଭକ୍ତି ସ୍ୟମ ଭଗବାନଙ୍କ ଭକ୍ତ କିଭଳି ଜଣେ ହେବେ, ସ୍ୱୟଂ ଭଗବାନ ଆସି ଭକ୍ତି ଆଚରଣ କରିକି ଶିଖୁଛନ୍ତି ଭଗବାନ। කරන මේ භක්ති යන්නයි භවදෙන භක්තියම් යෝ නෝදරේ භක්තිස්තු භවත් සංගීන පජාය භගවන්ත කුපාගේ නේ භගවන්ත භක්ත හිපරිවේ එවන් භගවන්ත භක්ත ප්‍රජන කුපා පයිවේ දැන් සෙමත භක්තරේ දැන් මහප්‍රභු ඔසීසු මොසේ භක්ති ප්‍රදාන ක්‍රයාපරි උන්නත උචර සම් සමත්සියම් හරි පුරක් සුන්දර දුටි කදම්බ සම්දිපීත সেই যে মহাপ্রভু আসলে কিভাবে তাঁর অঙ্গকান্তি না পুরা সুন্দর আউটা সোনা বলে তাঁর রঙ সেটাই গৌরাঙ্গ মহাপ্রভু কালে হরি পুরক সুন্দর দুটি কদম সঞ্চিত সদা হৃদয় কন্দরে স্ফুত শ্রী সচিনন্দ তেমন কৃষ্ণাস কবিরাজ হোসেন কৌশল সে আশীর্বাদ করছেন আপনার সে সেই মহাপ্রভু আপনার হৃদয়ে বিরাজমান করতে তেমন সেই মহাপ্রভু কৃপা পাইলে আমি তাঁক বিষয়ে কিছু কহিপারা তাঁক বিষয়ে কিছু জাঁপার কারণ গৌর তত্ত্ব কৃষ্ণ তত্ত্বটি আহরি অধিক গভীর তত্ত্ব দেখবে গৌরাঙ্গ মহাপ্রভু যে আসছেন সেই কৃষ্ণ তত্ত্বটি আমি যে পাইলি যা প্রদান করা যাই নাই যখন ভগবান নিজে প্রদান করে নিলে সেই তত্ত্বকে চৈতন্য মহাপ্রভু আসি নিজে প্রদান করছেন তেমন কৃষ্ণ তত্ত্বটি গভীর আহরি অধিক গভীর তত্ত্ব হচ্ছে গৌর তত্ত্ব ସେଥିପାଇଁ ଆମର ଇସ୍କନ ପ୍ରତିଷ୍ଠାତ ଆଚାର୍ଯ୍ୟ ଶ୍ରୀ ସମାଧି ସଂପ୍ରଦାନ ସଂପ୍ରଦାୟ ମହାରାଜ କୁହନ୍ତି ଯେ ଆମର ଯେଉଁ ଭଗବତ ଗୀତାରେ ଭଗବାନ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସାତଶହ ଶ୍ଳୋକରେ ଭଗବତ ଗୀତା ସମସ୍ତ ଉପନିଷଦର ସାର ସର୍ବ ଉପନିଷଦ ସମସ୍ତ ଉପନିଷଦର ସାର ଯେଉଁ ଦେଇଛନ୍ତି ସେଇ ଭଗବତ ଗୀତାକୁ ପ୍ରଭୁପାଦ ମହାରାଜ କୁହନ୍ତି ସେ ହେଉଛି ହାଇସ୍କୁଲ ଷ୍ଟଡି ତାପରେ ଆସିଲା ଶ୍ରୀମଦ ଭାଗବତ ଯାହାକି ଗ୍ରାଜୁଏସନ ଷ୍ଟଡି କିନ୍ତୁ ସେଥିରେ ଗୌରବ ମଧ୍ୟ ବର୍ଣ୍ଣନା କରାଯାଇଛି ପରୋକ୍ଷ ଭାବେ ବର୍ଣ୍ଣନା କରାଯାଇଛି ଭାଗବତ ଭାଗବତ ମଧ୍ୟ ମାୟାମୃଗନ୍ଦେ ମହାପୁରୁଷତେ ଚରଣାରବିନ୍ଦମ୍ ଏଇ ଦୁଇଟି ଶ୍ଳୋକରେ ଚୈତନ୍ୟ ମହାପ୍ରଭୁ ବିଷୟରେ ବର୍ଣ୍ଣନା କରାଯାଇଛି ଭଗବାନ ରାମଚନ୍ଦ୍ର ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ଭଗବାନ କୃଷ୍ଣ ବିଷୟରେ ବର୍ଣ୍ଣନା କରାଯାଇଛି ତେଣୁ ଶିଶୁ ମହାପ୍ରଭୁ ସେ ମହାରାଜ କୁହନ୍ତି ଯେ ଭାଗବତରେ ଯଦି ଭଗବାନ କୃଷ୍ଣଙ୍କ ଲୀଳା ବର୍ଣ୍ଣନା କରାଯାଇଛି କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ପରୋକ୍ଷ ଭାବରେ ବର୍ଣ୍ଣନା କରାଯାଇଛି ତେଣୁ ସେଇ ଚୈତନ୍ୟ ମହାପ୍ରଭୁ ବିଷୟରେ ଜାଣିବା ପାଇଁ ପ୍ରତ୍ୟକ୍ଷ ଭାବରେ ଆମର ଚୈତନ୍ୟ ଚୈତାମୃତ ଚୈତନ୍ୟ ଭାଗବତ ଚୈତନ୍ୟ ମଙ୍ଗଳ ଶାସ୍ତ୍ର ସବୁ ରହିଛି ତେଣୁ ଚୈତନ୍ୟ ମହାପ୍ରଭୁଙ୍କର ଜୀବନୀ ଯୋଉ ରହିଛି ବହୁତ ଅନନ୍ତ ଲୀଳା ରହିଛି ତେଣୁ ଆମର ଯୋଉ ଟପିକ ରହିଛି ଯେ ଶ୍ରୀକ୍ଷେତ୍ରେ ମହାପ୍ରଭୁ ମହାପ୍ରଭୁଙ୍କର ଯୋଉ ଆମେ ମହାପ୍ରଭୁଙ୍କ ସଂକ୍ଷେପ ଜୀବନୀ ବର୍ଣ୍ଣନା କରିବା ମହାପ୍ରଭୁ 48 ବର୍ଷ ଲୀଳା କରିଛନ୍ତି ଏଇ ଭୌମ ଜଗତରେ ବୌଦ୍ଧ ଜଗତରେ ପୃଥିବୀ ପୃଷ୍ଠରେ ଭାରତ ବର୍ଷରେ 1486 ମସିହାରେ ଯୋଉ ରହିଛି ଫାଲ୍ଗୁନ ପୂର୍ଣ୍ଣମୀ ତିଥି ସେଥିରେ ମହାପ୍ରଭୁ ଆବିର୍ଭାବ ହୋଇଛନ୍ତି ତେଣୁ ସେ ଯୋଉ 48 ବର୍ଷ ଲୀଳା କରିଥିଲେ ତାଙ୍କୁ 24 ବର୍ଷ ସେ ନବଦ୍ୱୀପ ଲୀଳା କରିଛନ୍ତି ନବଦ୍ୱୀପରେ ତାଙ୍କର ଆବିର୍ଭାବ ହୋଇଛି ତେଣୁ ବାକି ଯୋଉ 24 ବର୍ଷ ରହିଛି ସେ 24 ବର୍ଷ ମହାପ୍ରଭୁ ଏଇ ଜଗନ୍ନାଥ ପରିଧାମରେ ଆସି ତାଙ୍କୁ ଲୀଳା ସବୁ କରିଛନ୍ତି ଆମର ବର୍ଣ୍ଣନା କରାଯାଉଥିଲା ତାଙ୍କ କହୁଥିଲେ ସଂକ୍ଷେପରେ ଯେ 18 ବର୍ଷ ସିଏ ରହିଥିଲେ ବୋଲି ତେଣୁ 24 ବର୍ଷ ସେ ନିରାଚର ରହିଥିଲେ ତାଦେହରୁ 6 ବର୍ଷ ସେ ପରିଭ୍ରାଜନ କରିଛନ୍ତି ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ଇତ୍ୟାଦି ପରିଭ୍ରାଜନ କରି ଏଇ ଭଗବାନଙ୍କର କଥା ଭଗବାନଙ୍କ ପ୍ରେମ ଭକ୍ତି ପ୍ରଚାର କରିଛନ୍ତି ତେଣୁ ବାକି ଯେଉଁ 18 ବର୍ଷ ରହିଛି ସେ 18 ବର୍ଷରେ ଚୈତନ୍ୟ ମହାପ୍ରଭୁଙ୍କର ବିଶେଷ ଭାବରେ 12 ବର୍ଷ ଅନ୍ତରଙ୍ଗ ବିଳାସ ରହିଛି ମହାପ୍ରଭୁଙ୍କର ତେଣୁ ଏହି ଲୀଳା ହେଉଛି ବହୁତ ଗଭୀର ଗୁଢ଼ ଲୀଳା ସବୁ ରହିଛି ତେଣୁ ଆମେ ସଂକ୍ଷେପରେ କହିବା ସମୟ ଆମର ଅଳ୍ପ ସମୟ ରହିଛି ତେଣୁ ମହାପ୍ରଭୁ ଯେତେବେଳେ ଆମେ କହିଯାଇଛି ମାଘ ପୂର୍ଣ୍ଣମୀ ରହିଛି, ମାଘ ପୂର୍ଣ୍ଣମୀରେ ମାଘ ମାସରେ ଶୁକ୍ଳପକ୍ଷ ତିଥିରେ ମହାପ୍ରଭୁ ସନ୍ୟାସ ଗ୍ରହଣ କଲେ। 1510 ମସିହାରେ ମହାପ୍ରଭୁ ସନ୍ୟାସ ଗ୍ରହଣ କଲେ। ତେଣୁ ସନ୍ୟାସ ଗ୍ରହଣ କରି ଯେତେବେଳେ ସେ ଆସୁଛନ୍ତି ସେଇ 1510ରୁ 2010 ଏଇ 500 ବର୍ଷ ପୂର୍ତ୍ତି ଉପଲକ୍ଷେ ଆମର ଇସ୍କନ ତରଫରୁ ସେଇ ଆମେ ସ୍ମରଣ କରିଥିଲେ। ଯେଉଁ ମହାପ୍ରଭୁ ଯେଉଁ ନେଇଥିଲେ ସନ୍ୟାସ ନେଇଥିଲେ କଟୁଆରେ, ସେଇଠୁ ଆମର ଏଇ ଜଗନ୍ନାଥ ପୁରୀ ପର୍ଯ୍ୟନ୍ତ ସେଥିପାଇଁ ସବୁ ବିଭିନ୍ନ ମହାପ୍ରଭୁଙ୍କ ଲୀଳା ସବୁ ଅଭିନୟ କରାଯାଇଥିଲା। ତେଣୁ ମହାପ୍ରଭୁ ଯେତେବେଳେ ସନ୍ୟାସ ଗ୍ରହଣ କରିକି ଆସିଲେ ସେ ଯାଉଥିଲେ ବୃନ୍ଦାବନ ଯିବାକୁ। ସେମାନେ ଯେଉଁମାନେ ସନ୍ୟାସ ଗ୍ରହଣ କରନ୍ତି ସେମାନେ ବୃନ୍ଦାବନ ଯାତ୍ରା କରନ୍ତି। ତେଣୁ ମହାପ୍ରଭୁ ଯେତେବେଳେ ବୃନ୍ଦାବନ ଯାଉଥିଲେ ସେତେବେଳେ ନିତ୍ୟାନନ୍ଦ ପ୍ରଭୁ ଏବଂ ଅଦିତ ପ୍ରଭୁ ଏମାନେ ସବୁ ତାଙ୍କୁ ଓଲଟା ବାଟ ଦେଖିକିରି ପୁଣି ସେଇ ନବଦ୍ୱୀପକୁ ଘିନି ଆସିଲେ। ତେଣୁ ଚୈତନ୍ୟ ମହାପ୍ରଭୁଙ୍କର ମାତା ଆଜି ଶଶୀ ମାତା ସିଏ ତାଙ୍କ ସହିତ ପୁଣି ଭେଟ ହେଲା ଏବଂ ସେ ତାଙ୍କୁ କହିଲେ କି ତମେ ଏଇ ନୀଳାଚଳ ଧାମ ମହାପ୍ରଭୁ କାହିଁକି ନୀଳାଚଳ ଧାମ ରହିଥିଲେ, ଚବିଶ ବର୍ଷ କାଳ କାହିଁକି ମହାପ୍ରଭୁ ନୀଳାଚଳ ଧାମ ରହିଥିଲେ, ଏ ତତ୍ତ୍ୱ ଆମର ଶିଷ୍ୟ ଗୌରବନ୍ଦୀ ସାର ମହାରାଜ ବର୍ଣ୍ଣନା କରିଛନ୍ତି। ଆମର ଯେଉଁ ନବଦୀପ ରହିଛି ନବଦୀପ ଧାମ ଶିକ୍ଷା ବିଷୟରେ ସେ ଏଇ ନବଦୀପ ଧାମରେ ଏଇ ଫେବୃଆରୀ 9 ତାରିଖରେ ସେ ଏଇ ଲୀଳାଟି ବର୍ଣ୍ଣନା କରୁଥିଲେ। ଯେଉଁ ଲୀଳା ବର୍ଣ୍ଣନା କରିବା ସମୟରେ ସେ ଶରୀର ତ୍ୟାଗ କରିଛନ୍ତି। ବହୁତ ଗଭୀର ତତ୍ତ୍ୱ ସବୁ ରହିଛି ମହାପ୍ରଭୁ କାହିଁକି ନୀଳାଚଳରେ ସେ 24 ବର୍ଷ କାଳ ପାସ୍ କରିଥିଲେ। ତେଣୁ ଏସବୁ ଆମେ ଅତ୍ୟନ୍ତ ଭାଗ୍ୟବାନ ଯେ ଏଇ ଯେଉଁ ନୀଳାଚଳ ଧାମ ଶ୍ରୀକ୍ଷେତ୍ର ଯେଉଁ ରହିଛି ଶଙ୍ଖକ୍ଷେତ୍ର, ଏଇ ଶଙ୍ଖକ୍ଷେତ୍ର ଯେଉଁ ଆରମ୍ଭ ହେଉଛି ଭୁବନେଶ୍ୱର ଧାମରୁ ଆରମ୍ଭ ହେଉଛି। ଏଇ ଭୁବନେଶ୍ୱରରେ ଯେଉଁ ରହିଛନ୍ତି କ୍ଷେତ୍ରପାଳ ରହିଛନ୍ତି, ଏଇ ଶଙ୍ଖକ୍ଷେତ୍ରର କ୍ଷେତ୍ରପାଳ ହେଉଛନ୍ତି ଶିବଜୀ। ତେଣୁ ଯେଉଁମାନେ ଜଗନ୍ନାଥଙ୍କର ଦର୍ଶନ କରିବେ ସେମାନେ ଶିବଜୀଙ୍କର କୃପା ପ୍ରାପ୍ତ ହେଇକି ସେମାନେ ଜଗନ୍ନାଥଙ୍କୁ ଦର୍ଶନ କରିବେ। ତେଣୁ ଏଇ ମଧ୍ୟ ଜଗନ୍ନାଥଙ୍କ ଧାମ, ଏଇ ଜଗନ୍ନାଥ ଧାମ ଏଠି ଯେଉଁ ଭଗବାନ ଆସିଛନ୍ତି ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ସବୁ ଆସିଛନ୍ତି, ଏମାନେ ଆମର ଇସ୍କନ ପ୍ରତିଷ୍ଠିତ ଆଚାର୍ଯ୍ୟ ଗୋପାଳ ମହାରାଜ ସେ ଯେତେବେଳେ 1977 ଫେବୃଆରୀ 2 ତାରିଖରେ ଫାଉଣ୍ଡେସନ ଦେଇଥିଲେ ଭୁବନେଶ୍ୱର ଇସ୍କନ କେନ୍ଦ୍ର, ସେତେବେଳେ ସେ ଭବିଷ୍ୟତବାଣୀ ଦେଇଥିଲେ ଯେ ଜଗନ୍ନାଥ ଏଠାକୁ ସ୍ୱୟଂ ଆସିବେ। ତେଣୁ ଜଗନ୍ନାଥ କୃପା କିଏ ଆସିଛନ୍ତି ତାକୁ ଆମେ ତିଆରି କରିବୁ, ସେ ନିଜେ ସ୍ୱୟଂ ଆସିଛନ୍ତି ପୂଜା ପ୍ରାପ୍ତ ହେବା ପାଇଁ, ଆମମାନଙ୍କର ସେବା ଗ୍ରହଣ କରିବା ପାଇଁ ସେ ଆସିଛନ୍ତି ଭଗବାନ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ। ତେଣୁ ମହାପ୍ରଭୁ ଯେତେବେଳେ ଆସିଛନ୍ତି ସେ ଏଇ ନବଦୀପରୁ ଆସି ଆସ୍ତେ ଆସ୍ତେ ସେ ସବୁ ସଂକୀର୍ତ୍ତନ କରିକରି ସେ ଆସି ପହଞ୍ଚନ୍ତି ପୁରୀଧାମରେ, ଜଗନ୍ନାଥ ପୁରୀଧାମରେ ଜଗନ୍ନାଥ ପୁରୀଧାମରେ ପହଞ୍ଚିବା ପୂର୍ବରୁ ଭୁବନେଶ୍ୱର କ୍ଷେତ୍ର ଦେଇ ସେ ଯାଇଛି। ଭୁବନେଶ୍ୱର ଦେଇ ତାଙ୍କର ବିନ୍ଦୁ ସାଗର ଇତ୍ୟାଦି ସେ ବର୍ଣ୍ଣନା କରାଯାଇଛି, ଚେତନ ଚେତନଙ୍କୁ ବର୍ଣ୍ଣନା କରାଯାଇଛି, ବିନ୍ଦୁ ସାଗର ଇତ୍ୟାଦି ସେ ଦର୍ଶନ କରିକି ଯାଇଛି। ଏବଂ ବିଶେଷ ଭାବରେ ଯେଉଁ ଆମର ରହିଛି ଚନ୍ଦନପୁର ସେଠି ଦଣ୍ଡଭଙ୍ଗା ଲୀଳା ମହାପ୍ରଭୁ ରହିଛି, ଚେତନ ଚେତନ ବର୍ଣ୍ଣନା କରାଯାଇଛି। ଦଣ୍ଡଭଙ୍ଗା ଲୀଳା ଅତି ଅତ୍ୟନ୍ତ ଗଭୀର, ସେହି ପୂଜେ ଧୂଆଁ ପଦେ ଭକ୍ତି ଯାଆନ୍ତି, ଦଣ୍ଡଭଙ୍ଗା ଲୀଳା ବହୁତ ଗଭୀର ତତ୍ତ୍ୱ ରହିଛି, ଗଭୀର ଲୀଳା ତତ୍ତ୍ୱ ରହିଛି। ଯେଉଁମାନେ ମହାପ୍ରଭୁ ଏବଂ ନିତ୍ୟାନନ୍ଦ ପ୍ରଭୁଙ୍କ କୃପା ପ୍ରାପ୍ତ ହେଇଛନ୍ତି ସେମାନେ ସେହି ଦଣ୍ଡଭଙ୍ଗା ଲୀଳା ବର୍ଣ୍ଣନା କରିପାରିବେ ବା ବୁଝିପାରିବେ। ଯେତେବେଳେ ମହାପ୍ରଭୁଙ୍କର ଦଣ୍ଡ ନିତ୍ୟାନନ୍ଦ ପ୍ରଭୁ ଭାଙ୍ଗିଦେଲେ ସେଠୁ ମହାପ୍ରଭୁ କହିଲେ ବିରକ୍ତ ହେଇକି ଯେ ମୋର ଗୋଟିଏ ମଧ୍ୟ ସମ୍ପତ୍ତି ଥିଲା ଯେଉଁକୁ ଦେଉଛି ଦଣ୍ଡ, ମୋ ସମ୍ପତ୍ତି ଥିଲା ସନ୍ନ୍ୟାସ ଦଣ୍ଡ ହେଉଛି ସମ୍ପତ୍ତି ଆମର କାଲି ଦେବେ ଗତି ଗୁରୁ ନାରାୟଣ ମହାରାଜ ତାଙ୍କର ଦଣ୍ଡ ସେ ଧାରଣ କରିଛନ୍ତି, ତେଣୁ ସେ ହେଉଛି ତାଙ୍କର ସମ୍ପତ୍ତି। ତେଣୁ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କ ଉପରେ ଗୃହ ପ୍ରୟାସ କରିକି ସେ କହିଲେ ତମେ ଆଗରେ ଯାଅ ନା ମୁଁ ଆଗରେ ଯାଏ, ତେଣୁ ନିତ୍ୟାନନ୍ଦ ପ୍ରଭୁ ଏବଂ ତାଙ୍କର ଯେଉଁମାନେ ସହଯୋଗ ମାନେ ଥିଲେ ସେମାନେ କହିଲେ ଆପଣ ଆଗରେ ଯାଆନ୍ତୁ। ତେଣୁ ମହାପ୍ରଭୁ ଖୁବ୍ ଜୋରରେ ଧାଇଁଛନ୍ତି, ଆପଣ ଦେଖିବେ ଯେଉଁ ରହିଛି ଆମର ଯେଉଁ ପୋଲ ରହିଛି ଅଛନଳାରେ ଆପଣ ଦେଖିବେ ଭଗବାନଙ୍କର ଜଗନ୍ନାଥଙ୍କର ଚକ୍ର ରହିଛି, ପତାକା ପ୍ରତିଭାବାନ ବାନା ଆପଣ ଦର୍ଶନ କରିବେ, ଚକ୍ର ସହିତ ବାନା ଦର୍ଶନ କରିବେ। ତେଣୁ ମହାପ୍ରଭୁ ଯେତେବେଳେ ଦର୍ଶନ କରିଦେଇ ସେଇଠି ଅଛନଳାରେ ତେଣୁ ସେ ଧାଇଁକି ଯାଇଛନ୍ତି ଜଗନ୍ନାଥ ମହାପ୍ରଭୁ, ତେଣୁ ଯାଇକି ଯେତେବେଳେ ପହଞ୍ଚନ୍ତି ମନ୍ଦିରରେ ଜଗନ୍ନାଥ ମନ୍ଦିର ଶ୍ରୀ ମନ୍ଦିରରେ ପହଞ୍ଚନ୍ତି ସେତେବେଳେ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ବୁଝି ଦେଉଛନ୍ତି ଏବଂ ଜଗନ୍ନାଥ ତାଙ୍କୁ କୃଷ୍ଣ ରୂପରେ ତାଙ୍କୁ ଦର୍ଶନ ଦେଇଛନ୍ତି। तो महाप्रभु हम और उस समय कई दिन बधाई ऐसे चुके से और जब एक पड़ी थी तो सही से बड़े सच्ची जो वो पंडा मान थी ले समय कब लेता है ये ताकत लगती है ना ऐसा जो बिल्कुल नहीं कभी इधर बड़े की लीला करता भी फंसते तो सही समय ले तत्काल को जो राजा थी ले राजा पत्ता प्रभु दे तांकर जे पंडित थी ले सातों को पटाचार जो से तांकर आज वो प्रकाश देखी गई तांकर जो महापुरुष लक्षण देखी गई तेरे से तांकर नेगर तांकर रूप नेगर अपन आने जैसा जुए जगन्नाथ पुरी सीखे थे तांकु सीखे जलवायु चंदी श्वेत मंगा से श्वेत मंगा कुल रे श्वेत मंगा तेरे रे सर्वो मंगा चर्च बार बास कर रहे हैं तेरे से भी से नहीं है कि से निश्चित तांकर सुसुसा कर सी तेरे हम तांकर से समरे अन्य वाली सुरक्षित कंजेशन जी इतने प्रभु भगवान ने स्वास्थ्य माने स्पॉन्सर जी जब सेनाने जाए किसी दिन मान जैसे जानी ले तांकर गोपनाथ आचार्य सर्वो मंगा चर्च बार जब नहीं सो सुन गोपनाथ आचार्य से सेक्स दिले वो से मान देखी कि तब नहीं सी सर्वो मंगा चर्च बार तो वो सही की जकड़ी है सिर्फ चले मां प्रभु से से मोचा एक पर्स जब से तांकर पटन पर महाअंतर कीर्तन कर हरे कृष्णा 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 हरे 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 राम 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 हरे हरे जो महाअंतर कीर्तन कर महाप्रभु उन्हीं चेता प्रेगी से उन्हीं तांकर पायो अवस्था पास जब सही से आरंभ ही ची महाप्रभु का जगन्नाथ से क्षेत्र में महाप्रभु का रीढ़ा आरंभ ही ची तो आने प्रयास कर रही ची यहाँ मुख्य कथनी प्रसंग आने दर्शन करने वाले उनके सामने हमारा अपनी यो रथात्रे रहा महाप्रभु का रथा रथात्रे के नर्तन से भी समाधान समाप्त करने वाले छड़ा 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 I am going to go to the next one. सही महाप्रभु करना कोशिश आड़त मंडप कौन प्रकृति गुंडिया मंदिर कौन आप जाने रथ कौन पे रथ पड़े जाते से तो लोगों ने जानी ना थी महाप्रभु आशी से रथ और उद्देश्य और महाप्रभु जाने से अथा के मतलब से पसंद आ सके कहें कि रथ यात्रा उद्देश्य कौन तो महाप्रभु जो तो आशी है सर्व भट्टाचार्य जो कि शेष समय बहुत विद्वान पंडित शेष समय तत्काल तो जो विद्वान पंडित मांग सब सभा थिला से सारे वाराणसी रे जने पंडित चौधरी राय न्याय शास्त्र पढ़ना करथु तो मन मन के से सु न्याय शास्त्र रे तक प्रवेश करथिला तो से जो पंडित थिले से अन्य मान को लेखे पई अनुभव दो न थे जणु के से न्याय शास्त्र विषय रे ज्ञान प्राप्त ही करन जो सर्वम पढ़े जाते हैं तो ज्ञान पद जाएगी शास्त्र शिक्षा करे न्याय शास्त्र सतम से दास सुनते हैं सब मन रखते तेणु सी जगन्नाथ पुरी आसिले शेष राजा थे राजा प्रजापत शेष सीए पंडित ही रही थे अन्य सन्यासी न्यायशास्त्र शिक्षा कर तेणु सर्व पटाचार्य जो देखिले चेतन से जाना भगवान से महापुरुष कारण महापुरुष बतीस लक्षण रही लक्षण रूप ଜାଣିପାରିବେ वेदांत सूत्र जो रही वेदांत सूत्र होती है भागवत आम वैदिक शास्त्र अच्छा अनेक वैदिक शास्त्र अच्छा जहाँ की वेदांत सूत्र होती अंतिम सूत्र जहाँ की व्यास रचना कर सकते भगवान कहते कृषिवीर बोधा गीतम चंद्रवीर विवेक ब्रह्मसूत्र प्रतिष्ठित अनेक ऋषि अच्छा कृषिवीर बोधा गीतम चंद्रवीर अनेक छंद अनेक शास्त्र सब रही किंतु ब्रह्मसूत्र प्रतिष्ठित ब्रह्मसूत्र कहते वेदांत सूत्र वेदांत सूत्र ने हेतु में भी न्याय का भी वर्णन करा एक शब्द से धर्म सदी से वर्णन करा है समस्त शास्त्र को सूत्र आकार रे चैतन्य व्यवहार व्यासदेव वेदांत सूत्र रचना कर सूत्र आकार तो ये वेदांत सूत्र का अर्थ वेदांत सूत्र का जन्मादि अष्टलता अथात ब्रह्म जिज्ञासा इस वेदांत सूत्र ये वेदांत सूत्र को भाष्य भाष्य विभिन्न संप्रदाय भाष्य सब दे जो शंकराचार्य मध्य से भाष्य दे शारीरिक भाष्य कहते हैं से शंकराचार्य वेदांत सूत्र भाष्य दे शारीरिक भाष्य कहते हैं तेणु सार्वभौम भट्टाचार्य से शंकराचार्य संप्रदाय से आसुले तेणु सी चैतन्य महाप्रभु ताको से यही वेदांत सूत्र शारीरिक भाष्य शिक्षा ताको से पढ़ी तेणु सात दिन धरी जो से श्रवण करते से पर्यटन चैतन्य महाप्रभु कुछ कहूना खाली जहाँ से कौन सब सुन तेणु सात दिन जो पार होगा से सार्वभौम भट्टाचार्य पचारे कहे आप जहाँ सब कहूँ तुम सब शुणुच कि बुझु कि ना कि बुझा तुम जहाँ किसी कह न कि ना कि ना खाली चुपचाप शुणुच ठीक बुझु कि ना तुम पचारे से वेदांत सूत्र जो मूल सूत्र रही से मूल सूत्र मुझे ठीक भाव बुझे कि आप जो भाष्य कर भाष्य बुझे से सर्वटा आश्चर्य जो संस्कृत श्लोक सब रही से श्लोक बुझे पढ़ाई से श्लोक बुझाई भाष्य दरकार कितु सर्वटा कहे आपने मूल श्लोक बुझा कि भाष्य बुझे आश्चर्य था तेणु से विषय आलोचना सब से महाप्रभु कही से प्रकृत वेदांत सूत्र जो भाष्य दे शंकराचार्य जो वेद दुईटी अर्थ रही गोटा जो मुख्य अर्थ गोटे गौण अर्थ तेणु सुबह शंकराचार्य जो अर्थ दे वेदांत सूत्र से गौण अर्थटा प्रकाश कर मुख्य अर्थटा को से पूज्य रखे गोपन रखें तेणु जदि वेदर जो मुख्य अर्थ जो प्रकाश न पाएगा से तार अर्थ सीधे हानि आलोचना आलोचना हालापर गोटे श्लोक प्रसिद्ध श्लोक से भागवतम आत्मनाम सो निर्गंधी दुर्गंधी आयोजन मतलब गीतम भूत भावनी ये श्लोक बहुत गुरुत्वपूर्ण श्लोक से भागवत प्रथम सब सप्तम ढाई वर्णन कर आत्मनाम श्लोक यार 61 अर्थ चैतन्य महाप्रभु दे सनातन गोस्वामी तेणु से सर्वभौम भट्टाचार्य महाप्रभु विषय भितर आलोचना आत्मनाम श्लोक विषय आलोचना कर आलोचना कला प्रथम सर्वभौम भट्टाचार्य आप श्लोक अर्थ बुझा महाप्रभु कहते आप प्रथम बुझाते आप कहते तेणु सर्वभौम भट्टाचार्य बहुत विद्वान पंडित भागवत मना कले कहते जे अहम व्यक्ति सुख व्यक्ति व्यास व्यक्ति न व्यक्तिवा भक्त्या भागवतम ग्राह्य न बुद्धिमा न चुटिकिया भागवतम को आम निज बुद्धि मध्यम टीका मध्यम जापर ना श्रीमेश कौशल मुझे जानी ये एकामर क्षेत्र जो रही भुवनेश्वर क्षेत्र हूँ एकामर क्षेत्र ये गोटे विराट आंब गच्छ थी आम्रम तेणु से वृक्ष मूल शिवजी पार्वती को ये भागवत कथा कहते भागवत आउ क्या प्रवेश करने को अनुमति दि जाए कि सुख सुख पक्षी आसी से सुखदेव पक्षी हिसाब से आस गच्छ बस आम ये प्रसंगी आम शिशु गौरवंत साई महाराज कहते भुवनेश्वर इस्लाम मंदिर आम से समय श्रवण करूँ से समय चिंता करूँ जहाँ भागवतम जो आम दशम स्कंद मुख्य रही से स्कंद आम शुणापाई आम सुजोग पाइबा जब आगे आसपारू कि प्रसंग जो नवम स्कंद आलोचना होता भागवतम आम इस्कन मंदिर भुवनेश्वर से महाराज ये कथा प्रसंग कहते तेनाली शिवजी जो कथा कहते पार्वती चिंता कर प्रथम स्कंद नवम स्कंद भितर अन्न सब जगह वर्णना कर दशम स्कंद भगवान कृष्ण रिहास वर्णना कर नवे अध्याय भगवान कृष्ण रिहास वर्णना कर तेणु पार्वती चिंता कर भगवान लीला को श्रवण करवा तेणु से भागवत कथा श्रवण कर शिवजी जहाँ कहते सुख पक्षी से मुझे
ଯେଉଁ ଶିବଜୀ ଦେଖିଲେ ଯେ ଇଏ ତ ପାର୍ବତୀ ତ ଶୋଇପଡ଼ିଛନ୍ତି ଆଉ କିଏ ମୁଁ କୋଉଠୁ ଆସୁଛି ଗଛ ଗଛ ଲେଖିଲେ ସୁସ୍ଥ କରିଥିଲେ ତେଣୁ ସେ ତାଙ୍କ ଉପରେ କୋଷ ପ୍ରକାଶ କରି ଶିବପକ୍ଷ ଉପରେ ତାକୁ ମାରିବା ପାଇଁ ଗଢ଼ିଲେ ସେଇ ସମୟରେ ଶିବପକ୍ଷୀ ଯାଇକିରି ଘାସ ଦଶ ପତ୍ନୀଙ୍କର ଗର୍ଭରେ ସେ ଆଶ୍ରୟ ନେଇଛନ୍ତି ତେଣୁ ଶିବଜୀ କହୁଛନ୍ତି ଅହମ୍ ବେଦି ସୁଖ ବେଦମି ବ୍ୟାସ ଭେଦି ନ ଭେଟିବା ବ୍ୟାସ ଯେ ସମସ୍ତ ଶାସ୍ତ୍ର ରଚନା କରିଛନ୍ତି ଶିବଜୀ କହୁଛନ୍ତି ସେ ଜାଣିଛନ୍ତି ନ ଜାଣିଛନ୍ତି କହିପାରିବେ କାହିଁକି ନା ଭକ୍ତିଆ ଭାଗବତ ଗ୍ରାହ୍ୟ ଭାଗବତ ଭଗବାନ ଭିତରେ କିଛି ତଫାତ ନାହିଁ କୃଷ୍ଣର ଶ୍ରୀଙ୍କ ଭାଗବତ ଦ୍ୱାଦଶ ବାରଟି ସ୍କନ୍ଧ ରହିଛନ୍ତି ସେ ହେଉଛନ୍ତି ଭଗବାନଙ୍କ ଶ୍ରୀଅଙ୍ଗ କୃଷ୍ଣର ଶ୍ରୀଅଙ୍ଗ ତେଣୁ ଭଗବାନ ଯେମିତି ଭକ୍ତିଭାବରେ ଆମେ ଜାଣିପାରିବା ଭାଗବତ ମଧ୍ୟ ସେ ଭକ୍ତି ଭାବରେ ଭାବ ନେଇ ଜାଣିପାରିବ ଅନ୍ୟ କୌଣସି ଜାଣିପାରିବ ଭକ୍ତିଆ ଭାଗବତ ପ୍ରାୟ ନ ବୁଦ୍ଧିଆ ନ ଚିଠିକା ବୁଦ୍ଧି ମାଧ୍ୟମରେ ବା ଟୀକା ମାଧ୍ୟମରେ ଆମେ ଜାଣିପାରିବା କିନ୍ତୁ ସର୍ବମୋଟା ଯାଇଛି ତାଙ୍କର ବହୁତ ବୁଦ୍ଧି ରହିଛି ତେଣୁ ସେ ଶ୍ରୀମଦ ଭାଗବତ ଏ ଯେଉଁ ଶ୍ଳୋକଟି ଆତ୍ମାରାମ ଶ୍ଳୋକଟି ଆଶ୍ରମ ଶ୍ଳୋକର ନଅଟି ଅର୍ଥ ପ୍ରକାଶ କରିଛନ୍ତି ଆତ୍ମାରାମ ଯେ କି ଆତ୍ମାରାମ ପ୍ରାପ୍ତ ହେଉଛନ୍ତି ଆତ୍ମାରାମ ଅପି ଆତ୍ମାରାମସ୍ତ ମୁନୈ ଯେଉଁମାନେ ମୁନି ମନସ୍ୟ ବ୍ୟକ୍ତି ନିର୍ଗନ୍ଥା ଯେଉଁମାନଙ୍କର ବନ୍ଧନ ନାହିଁ ସେମାନେ ଅପି ଅନୁକ୍ରମେ ଭଗବାନ ଯାହାଙ୍କ ଲୀଳା ହେଉଛି ବହୁତ ଅଦ୍ଭୁତ ଲୀଳା ଅନୁକ୍ରମ କୁର୍ବନ୍ତି ଅହିତୁକି ଭକ୍ତି ସମସ୍ତେ ଭଗବାନ ଭକ୍ତି ଆଚରଣ କରନ୍ତି ଅହିତୁକି କୌଣସି କାରଣ ନଥିଲେ ମଧ୍ୟ ଭଗବାନ ଭକ୍ତି କରାଯାଏ ହିତମ ବୁଦ୍ଧ ଗୁଣ ହରି ଭଗବାନଙ୍କର ହରିଙ୍କର ଏଭଳି ଭାବରେ ବଂଶ ରହିଛି ତେଣୁ ସର୍ବ ଭଟ୍ଟାଚାର୍ଯ୍ୟ ତାଙ୍କର ବାଗ୍ମିତା ମାଧ୍ୟମରେ ତାଙ୍କର ଯେଉଁ ବୁଦ୍ଧି ରହିଛି ବୁଦ୍ଧି ମାଧ୍ୟମରେ ସେ ନଅଟି ଅର୍ଥ ପ୍ରକାଶ କରିଛନ୍ତି ତାପରେ ସେ ଯେତେବେଳେ ପଚାରିଲେ ମହାପ୍ରଭୁ କହିଲେ ଆପଣ ତାହେଲେ ଏ ଶୋକର ଅର୍ଥ କ'ଣ ତାପରେ ସେ ଶୋକର ଏଇ ଯେଉଁ ନଅଟି ବ୍ୟାଖ୍ୟା ଦେଇଥିଲେ ସେ ନଅଟି ବ୍ୟାଖ୍ୟାକୁ ବାଦ ଦେଇଦେଇକିରି ସେ ଅଠରଟି ବ୍ୟାଖ୍ୟା କରିଛନ୍ତି ତେଣୁ ସେ କିଛି ଜାଣିଲେ କି ହେଉଛନ୍ତି ଏ ଜଣେ ସାଧାରଣ ବ୍ୟକ୍ତି ନୁହଁ ଜଣେ ମହାପୁରୁଷ ତାପରେ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଯେତେବେଳେ ସେଠି ତାଙ୍କର ବାସସ୍ଥାନ ରହିଛି ଯେଉଁଠି ଆମର ରହିଛି ଯେଉଁ ମଠ ରହିଛି ରାଧାକାନ୍ତ ମଠ ଆମ ଶ୍ରୀମନ୍ଦିରରୁ ସମୁଦ୍ରକୁ ଯିବେ ବାରିସାହି ରାସ୍ତାରେ ସେ ବାରିସାହି ରାସ୍ତାରେ ବାମପଟେ ପଡ଼ିବ ସେ ମଠ ରାଧାକାନ୍ତ ମଠ ଯେଉଁଠି ମହାପ୍ରଭୁ ଅବସ୍ଥାନ କରୁଥିଲେ ଏବେ ମଧ୍ୟ ସେଠି ତାଙ୍କର ମଣ୍ଡଳ ଏବଂ ତାଙ୍କର ପାଦୁକା ରହିଛନ୍ତି ତେଣୁ ମହାପ୍ରଭୁ ଯେତେବେଳେ ଆସନ୍ତି ସକାଳେ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି ଜଗନ୍ନାଥଙ୍କୁ ପ୍ରସାଦ ଦେଇ ସେଠାନ୍ତି ମହାପ୍ରସାଦ ଗୋଟେ ଦିନ ସେ ବହୁତ ଭୋରୁ ଯାଇକି ମହାପ୍ରସାଦ ପ୍ରାପ୍ତ ହେଇକି ସେ ଯାଇଛନ୍ତି ଏବଂ ସାର୍ବ ଭଟ୍ଟାଚାର୍ଯ୍ୟଙ୍କର କବାଟକୁ ଫଟକ କରିଛନ୍ତି ତେଣୁ ସାର୍ବ ଭଟ୍ଟାଚାର୍ଯ୍ୟ ସେ ସମୟରେ ସେ ଆହୁରି ସ୍ନାନ ଇତ୍ୟାଦି କରିସାରିଥାନ୍ତି ତେଣୁ ସେ ଯେତେବେଳେ ମହାପ୍ରଭୁ ଦେଖିଦେଇଛନ୍ତି ତାକୁ ସେ ପ୍ରଣାମ କରିଛନ୍ତି ସେ ଭଗବାନଙ୍କୁ ସେ ଜାଣିନାହାନ୍ତି ସେ ପରେ ସେ ଜାଣିବେ ସେ ଭଗବାନ ବୋଲି ତେଣୁ ଯେତେବେଳେ ମହାପ୍ରଭୁ ତାଙ୍କୁ ଦେଖିଲେ ତାପରେ ସେ ତାଙ୍କୁ ସେ ମହାପ୍ରସାଦ ଅର୍ପଣ କଲେ ଏ ମହାପ୍ରସାଦ ଦିଅନ୍ତି କିନ୍ତୁ ଇଏ ସ୍ନାନ ଇତ୍ୟାଦି କରିନାହାନ୍ତି ସେ ସମୟରେ ମହାପ୍ରସାଦ ସେବନ କରିବେ କି ନାହିଁ ସେଟା ଆମେ ଚିନ୍ତା କରିବା କିନ୍ତୁ ସାର୍ବ ଭଟ୍ଟାଚାର୍ଯ୍ୟ ତାଙ୍କର ବହୁତ ବୁଦ୍ଧି ରହିଛି ଶାସ୍ତ୍ର ଜ୍ଞାନ ସବୁ ରହିଛି ତେଣୁ ସେ ସାଙ୍ଗେ ସାଙ୍ଗେ ସେ ମହାପ୍ରସାଦକୁ ସେବନ କରିଛନ୍ତି ମହାପ୍ରସାଦ କରିଛନ୍ତି ମାନେ ସେବନ କରିଛନ୍ତି ଯେଉଁ କହିଯାଇଛି ଯେ ଶୁଷ୍କ ପ୍ରଯୁଷିତ ବା ନିତ ବା ନିର୍ଦ୍ଦେଶ ପ୍ରାପ୍ତି ମାତ୍ର ଭକ୍ତ ମାତ୍ର କାଳ ଧାରଣା ଶାସ୍ତ୍ରରେ ଏଇ ଶକ୍ତି ରହିଛି ଏଇ ଶକ୍ତି ଉଦ୍ଧାର କରି ସର୍ବ ଭଟ୍ଟାଚାର୍ଯ୍ୟ ସେ ମହାପ୍ରସାଦ ସେବନ କରିଛନ୍ତି ଶୁଷ୍କ ସୁଖିଜାତ ପ୍ରଯୁଷିତ ବା ବାସି ବୋଧେଇ ଜାତ ନିତ ବା ଦୂରଦେଶ ବହୁତ ଦୂରଦେଶୀ ପ୍ରତି ଆସିଲେ ମଧ୍ୟ ପ୍ରାପ୍ତି ମାତ୍ର ଭକ୍ତବ୍ୟ ମହାପ୍ରସାଦ ଯେତେବେଳେ ପ୍ରାପ୍ତ ହେବା ସେତେବେଳେ ସେଟା ସେବନ କରିବା ମାତ୍ର କାଳ ବିଚାର ସେଥିରେ କାଳ ସମୟରେ ବିଚାର କରିବା କଥା ନୁହଁ ମୁଁ ସ୍ନାନ କରିନି ମୁଁ ଅଶୌଚି ଅଛି ସୂଚେଇ ସୂଚି ନାହିଁ ଏସବୁ ବିଚାର କରିବା ନୁହଁ ମାତ୍ର କାଳ ବିଚାର ଏଇ ଯେତେବେଳେ କହିକି ସେ ସେବନ କରିଛନ୍ତି ମହାପ୍ରଭୁ ବହୁତ ପୀତ ହେଇଯାଇଛନ୍ତି ସେଇ ତେଣୁ ସେ ତାଙ୍କୁ ନିଜର ସରଭୂତ ଦର୍ଶନ ଦେଇଛନ୍ତି ସେ ତେଣୁ ମହାପ୍ରଭୁ ତାଙ୍କୁ ସରଭୂତ ଦର୍ଶନ ଦେଇଛନ୍ତି ଦୁନିଆ ଦେହରେ ସେ କୃଷ୍ଣ ମୁରଳୀ ବାହନ କରୁଛନ୍ତି ଦୁନିଆ ଦେହରେ ଦଣ୍ଡ ଯେଉଁ ଧରିଛନ୍ତି ଧନୁତିର ଧରିଛନ୍ତି ରାମଙ୍କର ରାମଙ୍କର ରୂପଦର ଦର୍ଶନ ଦେଇଛନ୍ତି ଏବଂ ଦୁନିଆ ଦେହରେ ଯେଉଁ ବଂଶ ଧରିଛନ୍ତି କୃଷ୍ଣଙ୍କର ରୂପ ଦର୍ଶନ ଦେଇଛନ୍ତି ଏବଂ ଆଉ ଦୁନିଆ ଦେହରେ ଦଣ୍ଡ ପ୍ରମୋଦରୁ ଭାରତ କରିଛନ୍ତି ମହାପ୍ରଭୁ ଦଣ୍ଡ ପ୍ରମୋଦରୁ ଭାରତ କରିଛନ୍ତି ଏ ସରସ୍ୱତ ଦର୍ଶନ ଦେଇଛନ୍ତି ଆପଣ ମଧ୍ୟ ଗଲେ ଦେଖିବେ ସେ ସରସ୍ୱତ ରୂପ ରହିଛନ୍ତି ସରସ୍ୱତ ଦର୍ଶନ କଲେ ସେତେବେଳେ ସେ ତାଙ୍କୁ ପ୍ରଣାମ କରି ଜାଣିଛନ୍ତି ଭଗବାନ ଚୈତନ୍ୟ ମହାପ୍ରଭୁ ସ୍ୱୟଂ পড়েছি জনদ্বৈতং ব্রহ্ম পরিষদি জনব্যশ্চ তনুভা যাহা পাঁচ যাক পুরুষো সুশ্রাংশ বিভব সদৈশ্বর পুণ্য বিভবাং সাশ্রয়ময়ং মা চৈতনা কৃষ্ণ জনতিং বলতত্ত্বং পরমীয় কৃষ্ণদাস কবিদাস গোস্বামী শাস্ত্র বহুত ভক্তি উদ্ধার করছেন যে চৈতন্য মহাপ্রভু স্বয়ং ভগবান সে ভক্তি উদ্ধার করছেন এই মঙ্গলাচরণে যে রয়েছে সেটি এই বিশ্ব করেছে জগদ্বৈতং ব্রহ্ম পরিষদি জগদ্বৈতস্য তন্মা যে উপনিষদরে ব্রহ্ম বিষয়ে বর্ণনা করা যাচ্ছে সে ব্রহ্ম হচ্ছে কি সে হচ্ছে জগদ্বৈতস্য তন্মা তাঙ্কর অঙ্গকাঠি হচ্ছে সে ব্রহ্ম জ্যোতি ভগবান সমস্ত যশ তাঙ্কর রয়েছে এবং শ্রীয় কহিলে সমস্ত সৌন্দর্য ভগবান রয়েছে যেতে ভগবান রূপ রয়েছে তার ভিতরে শ্রেষ্ঠ রূপ হচ্ছে ভগবান কৃষ্ণ রূপ শ্রীয় রূপ ভগবান রূপ এবং জ্ঞান বৈরাগ্য চাইব সমস্ত জ্ঞান 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 বদাম মতস্মৃতি জ্ঞান অপোহম চ আমি যেসব কেতে জ্ঞানী ব্যক্তি অনেক বা যার কেতে জ্ঞান রয়েছে বৈজ্ঞানিক জ্ঞান আরম্ভ করে সমস্ত পশু পক্ষী কীট সমস্ত জ্ঞান ভগবান সর্বশ্রেষ্ঠ সমস্ত হৃদয় রয়েছে এবং মত স্মৃতি জ্ঞান অপহরণ ভগবান সমস্ত স্মৃতি আসুচি জ্ঞান আসুচি এবং বিস্মৃতি মধ্যে আসুচি আমি যদি শুয়ে বিস্মৃতি আসছি ভিড় হচ্ছে আমি ভুলে যাচ্ছি আমি কি সমস্ত ঐশ্বর্য মাধুর্য রয়েছে বৃন্দাবনরে এগারো বর্ষে সমস্ত মাধুর্য ত্যাগ করি সে পড়িয়েছে চালিয়েছে এবং তারপরে চালিয়েছে এই ঐশ্বর্য লীলা এবং মাধুর্য লীলা এই বিষয়ে আমি মহাপ্রভুকে বর্ণনা করছি রথযাত্রা হচ্ছে ঐশ্বর্য লীলা সে মাধুর্য লীলাকে আসছেন এই লীলা সব আমি আস্বাদন করি তেমন এইভাবে ভাবে চৈতন্য মহাপ্রভু সর্বভট্টাচার্যকে নিজের নিজের ভগবত্তা প্রকাশ করছেন এবং তাকে কহিছেন আর কেউ কহিব না চৈতন্য চর্চা মধ্যে অনেক জায়গায় মহাপ্রভুঙ্কর ভগবতার বর্ণনা করাযাইছে এই শ্লোকটিরে কহিলে জনদ্বৈতং ব্রহ্ম পরিষদি তদপ্যশ্চ তনুভা যাহা পাঁচ যাক পুরুষো সুশ্রাংশ বিভব সদৈশ্বর পুণ্য ভগবান সস্বয়ময় মা চৈতন্য কৃষ্ণ জগতি পরতত্ত্বং পরমীয় এই চৈতন্য মহাপ্রভু যেন আর কি পরতত্ত্ব নাহান্তি সে হচ্ছে শ্রেষ্ঠ তত্ত্ব ভগবতী ভগবান সফলতার করেছেন ভাই জ্যোতি ব্রহ্ম জ্যোতি হচ্ছে অন্তিম তত্ত্ব আর কোনো কিছু তত্ত্ব নাই যেমন যোগী অষ্টাঙ্গ যোগ সাধন করছেন অষ্টাঙ্গ যোগ শিবির আগ করছেন সে কিন্তু অন্তিম তত্ত্ব হচ্ছেন পরমাত্মা তত্ত্ব তা উপরে আর কিছু তত্ত্ব নাই কিন্তু যেমন ভক্ত সে জানি অন্তিম তত্ত্ব হচ্ছেন ভগবান ভগবান ভগবত গীতা মধ্যে সেটা কহিলেন ভক্ত পরতর নান্য কিঞ্চিত আসছে জানা যায় ବ୍ରହ୍ମ ପରମାତ୍ମା ଏବଂ ଭଗବାନ ଏଥିରେ ଅନ୍ତିମ ତତ୍ଵ ହେଉଛନ୍ତି ଭଗବତ ତତ୍ଵ, ତାଙ୍କଠାରୁ ଆଉ ଉନ୍ନତ ତତ୍ଵ ନାହିଁ। ସେଟା ଆଚାର୍ଯ୍ୟ ଚରିତାମୃତରେ କୃଷ୍ଣ କବିରାଜ ଗୋସ୍ୱାମୀ କହୁଛନ୍ତି ଯେ ନ ଚେତନା କୃଷ୍ଣ ଦେବତୀ ପରତତ୍ଵ ପରମ ଇହ, ଚେତନା ମଧ୍ୟରେ ଆଉ ଉନ୍ନତ ତତ୍ଵ କିଛି ନାହିଁ। ତେଣୁ ଚେତନ ମହାପ୍ରଭୁ ଯେ ସ୍ୱୟଂ ଭଗବାନ, ସେ ଜଗନ୍ନାଥ ପୁରୀଧାମରେ ପୁରୀଧାମ ଯେତେବେଳେ ଯାଇଛନ୍ତି, ଉତ୍ତର ଭାରତ ଯାଇଛନ୍ତି, ଦକ୍ଷିଣ ଭାରତ ଯାଇଛନ୍ତି, ସବୁଠାରେ ନିଜର ଭଗବତା ଯେଉଁମାନେ ଭକ୍ତ ଅଛନ୍ତି ସେମାନେ ଜାଣିଛନ୍ତି। ଚେତନ ମହାପ୍ରଭୁ ଯେଉଁ ସ୍ୱୟଂ ଭଗବାନ, ଅଧିକାଂଶ ଲୋକ ନ ଜାଣିବାର କାରଣ ହଉଛି ସେ ହେଉଛନ୍ତି ଛଦ୍ମ ଅବତାର। ଆମର ଭୀଷ୍ମ ଭାଗବତ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ ଯେତେବେଳେ ଭଗବାନ ବିଷ୍ଣୁଦେବଙ୍କ ସ୍ତୁତି କରିଛନ୍ତି, ସେ ସମୟରେ ଏହି ସ୍ତୁତି ସେ କରିଛନ୍ତି। ଇତା ପୁରୁତି ଯଦୁଷୀ ଦେବ ସାରକାରୀ ଲୋକା ଗୃହ ବୈଷ୍ଣବୀ ଜଗତ ପ୍ରତିଭା ଧର୍ମ ମହାପୁରୁଷ ଧର୍ମ ମହାପୁରୁଷ ବାସୀ ଯୁବାନ ବିଦ୍ୟା ଛନ୍ନ ପାଉଛ ଅବବସ୍ ବହୁତ ସତ୍ତ ତ୍ରିଯୁଗ ଭଗବାନ ତ୍ରିଯୁଗ ବୋଲି କୁହାଯାଉଛି। ଭଗବାନ ଯଦି ପ୍ରତିଯୁଗରେ ଆସୁଛନ୍ତି ଧର୍ମ ସଂସ୍ଥାପନା ଠାର ସମ୍ଭବ ଆମେ ଯୁଗ ଯୁଗେ ପ୍ରତିଯୁଗରେ ଆସୁଛି, କିନ୍ତୁ ପ୍ରହ୍ଲାଦ ମହାରାଜ କାଳୀ ସେ ହେଉଛନ୍ତି ତ୍ରିଯୁଗ। ଏ ବିଷୟରେ ମଧ୍ୟ ସାଧନ ଭଟ୍ଟାଚାର୍ଯ୍ୟ ଏବଂ ଗୋପୀନାଥ ଆଚାର୍ଯ୍ୟ ବିଷୟରେ ଆଲୋଚନା ନିଶ୍ଚିତ କରିଛି। ତ୍ରିଯୁଗର ଅର୍ଥ ହେଉଛି ଭଗବାନ ଯେଉଁ ଅନ୍ୟ ଯୁଗରେ ଆସନ୍ତି, ସତ୍ୟ ପ୍ରତ୍ୟା ଦ୍ୱାପର ଏଇ ତିନି ଯୁଗରେ ଯେଉଁ ଭଗବାନ ଆସନ୍ତି, ସେ ତାଙ୍କର ଲୀଳା ଲୀଳା ବିସ୍ତାର କରନ୍ତି, ଲୀଳା ପୁରୁଷୋତ୍ତମ ବିଷୟରେ ଲୀଳା ତାଙ୍କର ପ୍ରକାଶ କରନ୍ତି, ଭଗବତ ପ୍ରକାଶ କରନ୍ତି। କିନ୍ତୁ କଳିଯୁଗରେ ଯେଉଁ ଅବତାର ସେ ହେଉଛନ୍ତି ସେ ଲୀଳା ଅବତାର ନୁହଁ, ସେ ଲୀଳା ପ୍ରକାଶ କରନ୍ତି ନାହିଁ, ସେ ଛଦ୍ମ ବିଷୟରେ ଆସନ୍ତି। ଭଗବାନ ଇତମ ଋତ ତିନିଚାର କୃଷିକେ ଭଗବାନ ସବୁ ସମାଜରେ ଆସନ୍ତି, ମନୁଷ୍ୟ ସମାଜରେ ଆସନ୍ତି, ପଶୁ ସମାଜରେ ଆସନ୍ତି, ଋଷି ଦେବତା 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 ଋଷିମାନଙ୍କ ସମାଜରେ ଆସନ୍ତି, ଏବଂ ଝସା ଅନ୍ୟ ଜଳଜୀବ ହିସାବରେ ଆସନ୍ତି ଭଗବାନ। କାହିଁକି ଆସନ୍ତି ନା ଧର୍ମ ମହାପୁରୁଷ ପାଶ ଯୁଗାନ ବିଦ୍ୟା, ପ୍ରତି ଯୁଗରେ ଯେଉଁ ଧର୍ମ ରହିଛି ସେ ଯୁଗକୁ ସେଇ ଯୁଗ ଧର୍ମ ପାଳନ କରିବା ପାଇଁ ମହାପୁରୁଷ ଭଗବାନ ଆସନ୍ତି, ଯୁଗ ଅବତାର ଉପରେ ଆସନ୍ତି। କିନ୍ତୁ କଳିଯୁଗରେ ଯଦି ଭଗବାନ ଆସନ୍ତି, ଯୁଗ ଅବତାର ଆସନ୍ତି, କିନ୍ତୁ ସେ ଛନ୍ନ ପାଳୁ, ସେ ଛନ୍ନ ଅବତାର ଆସନ୍ତି, ଭକ୍ତ ଅବତାର ଆସନ୍ତି, ସେ ଭଗବାନଙ୍କ ଅବତାର ଆସନ୍ତି, ଭଗବତା ନିଜେ ପ୍ରକାଶ କରନ୍ତି। ତେଣୁ ମହାପ୍ରଭୁ ଯେଉଁ ନିଜର ଭଗବତା ପ୍ରକାଶ କରିଛନ୍ତି, କେବଳ ଯେଉଁମାନେ ଭକ୍ତ ସେମାନଙ୍କ ପାଖରେ ସେ ପ୍ରକାଶ କରିଛନ୍ତି, ଅନ୍ୟ ପାଖରେ ସେଟା କୁହାଯାଏ ନାହିଁ। ତେଣୁ ମୁଁ ଚୈତନ୍ୟ ମହାପ୍ରଭୁ ଛନ୍ନ ଅବତାର ବୋଲି କୁହାଯାଉଛି, ସ୍ୱୟଂ ଭଗବାନ। ସେ ଛନ୍ନ ଅବତାର ଭଗବାନ କେମିତି ଭକ୍ତି କରାଯିବ, ଭକ୍ତି କେମିତି ଆଚରଣ କରାଯିବ, ସେ ଭକ୍ତି ଆଚରଣ କରି ଶିକ୍ଷା ଦେଇଛନ୍ତି। ତେଣୁ ମହାପ୍ରଭୁଙ୍କର ଯେଉଁ ଜଗନ୍ନାଥ ଧାମରେ ଅନେକ ଲୀଳା ରହିଛି, ଆମେ କିଛି ବର୍ଣ୍ଣନା କଲେ ସ୍ୱୟଂ ସେ ଭଗବାନ ବୋଲି ପ୍ରକାଶ କରିଛନ୍ତି, ରାଜା ପ୍ରତାପଙ୍କ ଦେଇ ତାଙ୍କ ଶରଣରେ ଯାଇଛନ୍ତି, ତାଙ୍କୁ ନିଜର ଭଗବତା ପ୍ରକାଶ କରିଛନ୍ତି। ଏହିଭଳି ଭାବରେ ଆମେ ମହାପ୍ରଭୁଙ୍କର ଭଗବତା ପ୍ରାପ୍ତ ହେଇଛନ୍ତି ବା ଦର୍ଶନ କରିଛନ୍ତି। କିନ୍ତୁ ବିଶେଷ ଭାବରେ ଆମର ଯେଉଁ ଟପିକ୍ ରହିଛି ଯେ ରଥାଗ୍ରୀ ନର୍ତ୍ତନ, ମହାପ୍ରଭୁ କିଭଳି ରଥ ଅଗ୍ରରେ ନର୍ତ୍ତନ କରୁଥିଲେ, ଗୁଞ୍ଚା ଯେଉଁ ଯାତ୍ରା ହେଉଛି ଗୁଞ୍ଚା ଯାତ୍ରା ଆଶା ଶୁକ୍ଳ ବିଦ୍ୟାତିଥିରେ ଯେତେବେଳେ ଭଗବାନ ଆସନ୍ତି ନୀଳାଚଳ ଧାମରୁ ତାଙ୍କର ସିଂହଦ୍ୱାର ବୁଲି ଆସନ୍ତି ଗୁଣ୍ଡିଚା ମନ୍ଦିର ଯିବା ପାଇଁ, ତେଣୁ ରଥ ପ୍ରସ୍ତୁତ କରାଇ ରଖା ହେଉଛି। ତେଣୁ ରଥ ଯେତେବେଳେ ପ୍ରସ୍ତୁତ କରାହଉଛନ୍ତି ସେତେବେଳେ ସେଦିନ ମହାପ୍ରଭୁ ଜାଣିଲେ ଦର୍ଶନ କରିବା ପାଇଁ କେମିତି ଭଗବାନଙ୍କର ଗୁଣ୍ଡିଚା ଲୀଳା ହେଉଛି, କେମିତି ଭଗବାନ ବିଜୟ ପାଣ୍ଡୁ ବିଜୟଟା କେମିତି ବିଜେ କରୁଛନ୍ତି, ରଥଯାତ୍ରାକୁ ଯାଉଛନ୍ତି, ଏସବୁ ଦର୍ଶନ କରିବା ପାଇଁ ମହାପ୍ରଭୁ ଆସିବ ତାଙ୍କର ମାସ ମାସ। ତା ପୂର୍ବ ଦିନ ମହାପ୍ରଭୁ ଗୁଣ୍ଡିଚା ମାର୍ଜନ କରିଛନ୍ତି, ରଥଯାତ୍ରା ପୂର୍ବ ଦିନ ଗୁଣ୍ଡିଚା ମାର୍ଜନ କରାଯାଏ, ଆଡ଼ ପନ୍ଦର ସେଠି ଆଡ଼ ସେ ଗୁଣ୍ଡିଚା ମାର୍ଜନ କରାଯାଉଛି। ଭଗବାନ ଆସିବେ ନା, ଭଗବାନ କୋଉଠି ଆସିବେ, କେତେବେଳେ ଆସିବେ ନା, ଭଗବାନ ଆମର ଶ୍ରୀମଦ ଭାଗବତ ଚତୁଃସ୍କନ୍ଧରେ ଶିବଜୀ କହୁଛନ୍ତି ସେମାନେ ପାର୍ବତୀ ସତ୍ୟମ ବିଶୁଦ୍ଧମ ବସୁଦେବ ସତ୍ୟତମ ଜଗିଏତେ ତତ୍ର ପ୍ରମାଣ ପାର୍ବତା ସତ୍ୟେ ଚ ତସ୍ମିନ୍ ଭଗବାନ ବାସୁଦେବେ ଇଦ୍ୟୋଦ୍ୟମେ ନମସାମ ହେବେ। ଜଣେ ଭଗବାନ କେମିତି ପ୍ରାପ୍ତ ହେବେ ନା, ସତ୍ୟମ ବିଶୁଦ୍ଧମ ବସୁଦେବ ସତ୍ୟତମ, ବିଶୁଦ୍ଧ ସତ୍ୟ ସ୍ତରକୁ ଗଲେ ଏଇ ଯେଉଁ ଭୂତ ଜଗତରେ ଯେଉଁ ତିନୋଟି ଗୁଣ ରହିଛି, ସତ୍ୟ ରଜ ତମ ତିନୋଟି ଗୁଣ ରହିଛି, ଏ ଗୁଣର ଯେଉଁ ଉର୍ଦ୍ଧ ସ୍ତର ରହିଛି ତାକୁ ବିଶୁଦ୍ଧ ସତ୍ୟ ସ୍ତର ବୋଲି କୁହାଯାଉଛି। ସପ୍ତ ବିଶୁଦ୍ଧ ସପ୍ତ ସ୍ଥଳକୁ ଗଲେ ପୁନଃଟା ସେ ସମୟରେ ଆମେ ତ୍ରିଗୁଣରୁ ମୁକ୍ତ ହବ ଅପାପ ଆମେ ବନ୍ଧନ ହେଇକି ରହିଛେ ଆକୃତ ହେଇକି ରହିଛେ ଆମେ ଅପାପ ତେଣୁ ସେଇ ସ୍ଥଳକୁ ପାଇଯିବ ବସୁଦେବ ସ୍ଥାନ ଭଗବାନ ବସୁଦେବଙ୍କ ପୁତ୍ର ହିସାବରେ ବାସ୍ତବ ରୂପରେ ଅଛନ୍ତି ବସୁଦେବ ସ୍ଥାନ ହଉଛି ଶୁଦ୍ଧ ସତ୍ୟ ସ୍ଥାନ ବସୁଦେବ ସ୍ଥାନ ତେଣୁ ଆମର ଯଦି ହୃଦୟ ଚେତୋ ଦର୍ପଣ ମାର୍ଜନ ଆମେ ଯେଉଁ ମହାମନ୍ତ୍ର କରୁଛେ ଆମର ଚେତନ ଦର୍ପଣ ମାର୍ଜନ ସଫା ହେଉଛି ତେଣୁ ସେଇଭଳି ଭାବରେ ଗୁଣ୍ଡିଚା ମନ୍ଦିର ମଧ୍ୟ ମାର୍ଜନ କରାଯାଇଛି ସଫା କରାଯାଇଛି ଯେଉଁଠି ଆପଣ ଯାଇକି ସେଠି ଅବସ୍ଥାନ କରିବେ ନଅ ଦିନ ଧରିକି ତାଙ୍କ ଲୀଳା କରିବେ ନବଦିନ ଯାତ୍ରା ଗୁଣ୍ଡିଚା ଯାତ୍ରା ତେଣୁ ମହାପ୍ରଭୁ ତା ପରଦିନ ଯେତେବେଳେ ଗୁଣ୍ଡିଚା ଯାତ୍ରା ଆରମ୍ଭ ହବ ସେଦିନ ଆସି ମା ଜଗନ୍ନାଥଙ୍କର ସବୁ ଦେଖୁଛନ୍ତି ବିଭିନ୍ନ ବିଜୟ ସବୁ ହେଉଛି ସେ ଦର୍ଶନ କରୁଛନ୍ତି ତେଣୁ ଯେତେବେଳେ ସେହି ସମୟରେ ରାଧା ପ୍ରତାପ ଦେବ ଆସୁଛନ୍ତି ସେ ଜଗନ୍ନାଥ ଦେବ ଯେଉଁ ଆସିବେ ଚେରାପଣ ଆସୁ ତାଙ୍କର ସୁବର୍ଣ୍ଣ ମାର୍ଜନରେ ସେ ଚେରାପଣ ଆସୁ ତେଣୁ ଯେତେବେଳେ ଦେଖିଲେ ରାଜା ଏତେ ବିରାଟ ସମଗ୍ର ଉପର ରାଜା ସେ ଯେତେବେଳେ ଚେରାପଣା କରୁଛନ୍ତି ସେତେବେଳେ ମହାପ୍ରଭୁରେ ଖୁସି ବହୁତ ଆନନ୍ଦ ପ୍ରକାଶ ସେ ସମୟରେ ଉତ୍ତରପ୍ରଦେଶ ବହୁତ ବିସ୍ତାର ଲାଭ କରିଥିଲା ଆମ ଦାକ୍ଷିଣାଞ୍ଚ ଯେଉଁଭଳି ଗୋଦାବରୀ ନଦୀ ପର୍ଯ୍ୟନ୍ତ ଆମର ରାଜ୍ୟ ଥିଲା ଯେଉଁ ଗୋଦାବରୀ ରାଜ୍ୟରେ ଆମର ଥିଲେ ସେ ଯେଉଁ ଥିଲା ସେଠି ଥିଲେ ଆମର ରାୟ ରାମାନନ୍ଦ ଥିଲେ ଭାଇସରାୟ ଥିଲେ ସେଠି ପ୍ରତାପଙ୍କର ସେ ଭାଇସରାୟ ହିସାବରେ ସେ ଚଳିଥିଲେ ଗୋଦାବରୀ ନଦୀ ଆମର ଉତ୍କଳପ୍ରଦେଶ ସେ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ଏବଂ ସେ ସମୟରେ ସମଗ୍ର ଭାରତବର୍ଷରେ ଯେତେବେଳେ ମୁସଲିମ ରାଜତ୍ୱ ହେଉଥିଲା ସେ ସମୟରେ ଆମର ଏଇ ଆମର ହିନ୍ଦୁ ଧର୍ମ ମହାରାଜ ସେଟାକୁ ବଜେଇ ରଖିଥିଲେ ମୁସଲିମକୁ ପ୍ରବେଶକୁ ବନ୍ଦ କରିଦେଇଥିଲେ ତେଣୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଦେଖିଲେ ରାଜା ସମାଜନ କରୁଛନ୍ତି ମାନେ ଚେହେରାପଣା କରୁଛନ୍ତି ତେଣୁ ସେ ତାଙ୍କ ଉପରେ ଭୀତ ହେଇଯାଇଛି ବହୁତ ଆନନ୍ଦ ପ୍ରକାଶ କରିଛନ୍ତି ତେଣୁ ତାପରେ ଯେତେବେଳେ ଜଗନ୍ନାଥ ବଳଦେବ ସୁଦ୍ଧା ମହାରାଣୀ ସେମାନେ ଯେତେବେଳେ ରଥକୁ ଯାଉଛନ୍ତି ସେପଟେ ଜାଣିଲା ପରେ ତାପରେ ଯେତେବେଳେ ରଥପଣା ଆରମ୍ଭ ହବ ସେ ସମୟରେ ମହାପ୍ରଭୁ ଯାଇକିରି ତାଙ୍କର ଯେଉଁ ଗୋଟିଏ ଭକ୍ତମାନେ ସବୁ ଆସିଥିଲେ ନଦିଆ ନବଦୀପରୁ ଏବଂ ଅନ୍ୟ ସ୍ଥାନରୁ ସବୁ ତାଙ୍କର ଭକ୍ତମାନେ ସବୁ ଆସିଥିଲେ ସେ ଭକ୍ତମାନଙ୍କୁ ସେ ସେଇ ରଥ ପାଖରେ ନର୍ତ୍ତନ କରିବା ପାଇଁ ବା କୀର୍ତ୍ତନ କରିବା ପାଇଁ ତାଙ୍କ ସବୁ ଚାରି ଦଳରେ ବିଭକ୍ତ କରିଛନ୍ତି ଏବଂ ଆଉ ତିନି ଦଳ ଏଭଳି ଭାବେ ସାତଟି ଦଳରେ ଭଗବାନ ଜୟତି ଜୟତି ଦେବ ଦେବକୀ ନନ୍ଦନ ସୁଦେବ ଭଗବାନ ଏ ମହାପ୍ରଭୁ ଏ ମଣିମା 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 ଏଇ ସେ ପ୍ରାର୍ଥନା କରୁଥିଲେ ଯେତେବେଳେ ଭଗବାନ ଆସୁଛନ୍ତି ତାଙ୍କର ସିଂହାସନ ଓଡ଼ି ଆସୁଛନ୍ତି ମଣିମା ମଣିମା ପାଇଁ କହିକି ପ୍ରାର୍ଥନା କରୁଛନ୍ତି ତେଣୁ ଏଠି ସେ ପ୍ରାର୍ଥନା କରୁଛନ୍ତି ଆପଣଙ୍କର ଜୟ ଜୟତି ଜୟତି ଦେବ ଦେବକୀ ନନ୍ଦନ ସବୁ ଆପଣ ଦେବକୀଙ୍କ ପୁତ୍ର ଜୟତି ଜୟତି ଦେବ ଦେବକୀ ନନ୍ଦନ ସବୁ ଜୟତି ଜୟତି ପୃଥିବୀ ଭାରନାଶ ଜୟତି ପୃଥିବୀର ଭାର ନାଶ କରନ୍ତି ଆପଣ ଆସିକି ପୃଥିବୀର ଭାର ନାଶ ଏବଂ ଜୟତି ଜନନିବାସ ଓ ଦେବକୀ ଜନ୍ମବାଦ ସବୁ ଭାଗବତ ଅଧ୍ୟାୟରେ ଦ୍ୱାରକାରେ ରାଣୀମାନେ ଭଗବାନଙ୍କ ଏଇଭଳି ଭାବରେ ସ୍ତୁତି କରିଛନ୍ତି ଜୟତି ଆମେ ସମୟ ଯାଉଛୁ ତ ସେଥିପାଇଁ ମୁଁ ଆଉ ଇଏ ଚାହୁଁନଥିଲି ଜୟତି ଜୟତି ଜନନିବାସ ଓ ଦେବକୀ ଜନ୍ମବାଦ ଯଦୁବା ପରିଷଦ ସହିତ ଆପଣ ଅସନ ମଧୁରମାନ ଆପଣ ସେ ଦେବକୀ ନନ୍ଦନ ଆପଣଙ୍କ ଜାଣି ନୁହଁ ଆପଣ ଯଦୁବା ପରିଷଦ ଯଦୁ କୂଳରେ ଆପଣ ହେଉଛନ୍ତି ଶ୍ରେଷ୍ଠ ଯଦୁ କୂଳର ଯାଦବ କୂଳରେ ଆପଣ ହେଉଛନ୍ତି ଶ୍ରେଷ୍ଠ स्वयं जयंती आसन्न धर्म आपण निजर दुई बाबुरे आपण समस्त अधर्मकु नाश करन्तु एवं स्थिर चर बुझी नाम सुस्मित श्रमिक सिंखेम समस्त चर एवं अचर समस्तर दुख को आप नाश कर श्रीमुखे हास्य करती आदर ब्रजपुर बढ़ी काम दे ब्रजपुर ब्रजवासी मान आपकी मान काम करेणुरा तेणु ये भावे महाप्रभु अनेक श्लोक पाठ करके कीर्तन करने आरंभ कर अनुमति पार्श्वनाथ रहीदान प्रभु अजिंद प्रभु समस्त शिष्य आसन करने रथयात्रा दर्शन करने स्वरूप दामदर माँ मकेश्वर इत्यादि मैंने सब कीर्तन सब करीर्तन सब कर सात दल में चौदह जन मृदंग बजाऊ भावे कंटा बाजिक महामंडन हरे कृष्णा हरे कृष्णा 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 हरे 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 राम 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 हरे हरे महाप्रभु सात जो सात टी दल रही चारिपटे चारोटी दल एवं आउ तीन दल ये सात दल रही आगे पचरे पटे सतटी दल संकीर्तन दल सब रही महाप्रभु एक समय सब दल रही सब दल संकीर्तन जो मैंने रही महाप्रभु आम दल रही जानना स्थान जानप ना जो मैंने भगवान चैतन्य महाप्रभु जो अंतरण भक्त से प्रतापद्र महाराज को कृपा कर प्रतापद महाराज देखी हरिचंदन सहित कथा सारद भट्टाचार्य सहित कथा जो महाप्रभु चल सब सत दल विस्तार कर महाराज कहते महाप्रभु जो निजी महाप्रभु जय सजार कृष्ण चैतन्य श्री रथाग्रे ननाज जे कि रथाग्रे नृत्य करते नृत्य कर जेनासी जगदान चित्र अद्भुत नृत्य कर जहाँकि जगन्नाथ भी निश्चित स्वयं जगन्नाथ भी निश्चित हो जाए जो महाप्रभु कीर्तन करते जाए रथ धीरे धीरे जाते महाप्रभु जितने पचुक चल आसे बलदान दर्शन कर चौदान दर्शन कर जगन्नाथ दर्शन पचुक रही जाऊँ जगन्नाथ सिंह रही जाऊँ से आज जाऊना कहीं जगन्नाथ रही जाऊँगी प्रभुपाद मान विस्तार भरपूर नहीं भागार्थ नहीं रथयात्रा उद्देश्य कौन रथयात्रा हूँ ऐश्वर्य लीला माधुर्य लीला को प्रवेश कर जिते भगवान कृष्ण मुझे पाई भगवान जो वृंदावन त्याग कर मथुरा को मथुरा द्वारका जा वृंदावन फेरी ना तेणु एक समय दशमश बयास मना करुक्षेत्र सूर्य कौन सूर्य सूर्य पराग कर समस्त अयोध्यार समस्त रानी मैंने आगवान कृष्ण आता पिता माता देवी माता मसूर सब आ वृंदावन नंदराज जाइंट यशोदा लक्ष्मी नारायण जाणु हमें सब पाई शेष कर समय तेणु जदि से भगवान कृष्ण अच्छा राधारायण अच्छा राधारायण कृष्ण मिलन प्राप्त हो
प्रभु जगन्नाथ लीला कीर्तन कर विशेष भाव प्रतिष्ठित विषय वस्तु श्रीक्षेत्र महाप्रभु एवं रथागिरी कीर्तन को सुंदर भाव व्याख्या कले।